ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ବିପର୍ଯ୍ୟୟ ସୁପରିଚାଳନା ଲାଗି କେନ୍ଦ୍ର ସରକାର ଓଡ଼ିଶାକେ ଦେଲେ 255 କୋଟି ଟଙ୍କାର ଅତିରିକ୍ତ ସାହାଯ୍ୟ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନା 31,51,000 ଆଉ ସିଏମ୍ କିଷାନ ଯୋଜନା 45,57,000 ଚାଷୀ ଉପକୃତ। ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ଜ୍ଞାନେଶ କୁମାର। ଆଉ ଶ୍ରମିକମାନଙ୍କୁ ଝାଉନୁ ରକ୍ଷା କରିବା ଲାଗି ପଦକ୍ଷେପ ନେବାର୍କେ ପ୍ରଶାସନକେ ଶ୍ରମ ଆଉ କର୍ମଚାରୀ ରାଜ୍ୟ ବୀମା ବିଭାଗର ନିର୍ଦ୍ଦେଶ। ଏଥର ପୁରା ଖବର। କେନ୍ଦ୍ର ସରକାର ବନ୍ୟା ବାତ୍ୟା ଭୂସ୍ଖଳନ ବାଗି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଓଡ଼ିଶାକେ 255 କୋଟିନୁ ଅଏତକା ଟଙ୍କା ଅତିରିକ୍ତ ସାହାଯ୍ୟ ମଞ୍ଜୁର କରିଛନ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀ ହୋଇଥିବା ଗୋଟିଏ ଉଚ୍ଚସ୍ତରୀୟ ବୈଠକରେ 5 ରାଜ୍ୟକେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଏନ୍ଡିଆର୍ଏଫ୍ରୁ 1,554 କୋଟି ଟଙ୍କା ସାହାଯ୍ୟ ଅନୁମୋଦନ କରାଯାଇଛି। ଗଲା ବଛର ଏହି ରାଜ୍ୟମାନେ ସାମ୍ନା କରିଥିବା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି କେନ୍ଦ୍ର ସରକାର ଏହି ସାହାଯ୍ୟ ମଞ୍ଜୁର କରିଛନ୍। 17 ବିଧାନସଭା ବଜେଟ୍ ଅଧିବେଶନ ଆଜ ବିରୋଧୀମାନଙ୍କର କିଲ୍ଲା ଗଗା ଲାଗି ଗୃହକାର୍ଯ୍ୟ ସକାଳ ବେଲା ପ୍ରଭାବିତ ହୋଇଥିଲା। ଉପରବେଲା 4 ଗୃହକାର୍ଯ୍ୟ ଫେରଘାଏ ମୂଲ ହୋଇକରି ସ୍ୱାଭାବିକ ଭାବେ ଚାଲିଥିଲା। ଏ ସମୟଥି ବିଧାନସଭାର ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଗଲା ଅକ୍ଟୋବର ମାସ ତକ 31,51,700 ଚାଷୀ ଉପକୃତ ହୋଇଥିବାର ବେଳେ ସିଏମ୍ କିଷାନ ଯୋଜନା 45,57,733 ଛନ୍ କ୍ଷୁଦ୍ର ଆର୍ ନାମମାତ୍ର ଚାଷୀ ଉପକୃତ ହୋଇଛନ୍। ଏଛେନ୍ ତକ୍ ଇଥି ରାଜ୍ୟର 48,65,850 ଛନ୍ ଚାଷୀ ଉପକୃତ ହୋଇଛନ୍ ବୋଲି ସେ କହିଛନ୍। ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ ରାଇଜେ ଗଲା କିଛି ବଛର ଭିତରେ 74,825.6 ହେକ୍ଟର ଧାନ ଫସଲକେ 19 ପୋକ ନୁକସାନ କରୁଛନ୍। ସେଥିର୍ ଭିତରୁ 73,431.5 ହେକ୍ଟର ଜମିର ଧାନ ଚାଷର ଉପଚାର କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। ରାଜ୍ୟ ଗଲା 14 ତକ 2,99,876,052 ଛନ୍ ରାସନ କାର୍ଡ ହିତାଧିକାରୀଙ୍କର ଇ କେୱାଇସି ଯାଞ୍ଚ କରାଯାଇଛି ଆଉ 32,56,465 ଛନ୍କର ଯାଞ୍ଚ ନାହିଁ ହୋଇପାରି ବୋଲି ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ବିଧାନସଭାର ଆଜି ଗୋଟିଏ ପ୍ରଶ୍ନର ଲିଖିତ ଉତ୍ତର ରଖିକରି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ ଯାଞ୍ଚ ବେଳେ ଏବତକ 3,28,932 ଛନ୍ ମୃତ ହିତାଧିକାରୀଙ୍କ ରାସନ କାର୍ଡ ତଥ୍ୟ ସାମ୍ନାକେ ଆସିଥିଲା, ଯେନ୍ଟାକେ ବାଦ୍ ଦିଆଯାଇଛେ। ଯେନ୍ମାନେ ଇ କେୱାଇସି ଯାଞ୍ଚ ପ୍ରକ୍ରିୟାରେ ସାମିଲ ନାହିଁ ହୋଇ ଡିଲର କେନ୍ଦ୍ରମାନଙ୍କୁ ଯାଇକରି ଜଲ୍ଦି ସାମିଲ ହେବାର୍କେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ଗଲା 5 36 ସୁନା ବେପାରୀ ଓଜନ ମାପ ଠକେଇଥି ଧରାପଡ଼ିଛନ୍ ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ବିଧାନସଭାର ଗୋଟିଏ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ ଯେ ସୁନା ମାପ୍ଥି ଠକବାନୁ ଦୋକାନୀମାନଙ୍କନୁ 4,57,500 ଜରିମାନା ଆଦାୟ କରାଯାଇଛି। ସେନ୍ତା 8 ବଡ଼ ବ୍ୟବସାୟୀ ନକଲି ହଲମାର୍କଥି ସୁନା ବିକୁଥିବାର ଅଭିଯୋଗ ଆସବାନୁ 7 ଲାଇସେନ୍ସ ବାତିଲ ହେବାର ସହିତ ଝନ୍କର ବିରୋଧନ ମାମଲା ରୁଜୁ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ବିଧାନସଭାନ କହିଛନ୍। ରାଜ୍ୟ ବଛରକ ପାଖାପାଖି 35,00,000 ଅଏତକା ଟଙ୍କାର ହସ୍ତତନ୍ତ କପଡ଼ା ବିକାଯାଉଛି। ଆଘର ବଛର ତୁଳନାଥି ଅନ୍ଲାଇନ୍ ଜରିଏ ବିକ୍ରି ହାର 31.88% ବଢ଼ିଛି ବୋଲି ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଆଜି ବିଧାନସଭାର ବିଧାୟକ ଧ୍ରୁବଚରଣ ସାହୁଙ୍କର ଗୋଟିଏ ପ୍ରଶ୍ନର ଲିଖିତ ଉତ୍ତରଥି କହିଛନ୍। ଅନ୍ଲାଇନ୍ ଜରିଏ 2023-24 ପଛରେ ପାଖାପାଖି 245,00,000 ଟଙ୍କାର ହସ୍ତତନ୍ତ ସାମାନ ବିକ୍ରି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍। ଓଡ଼ିଶାକେ ଦେଶର ସବୁନୁ ବଡ଼ ଟସର ସିଲ୍କ ଉତ୍ପାଦନକାରୀ ରାଜ୍ୟ ବନାବା ଲାଗି କେନ୍ଦ୍ର ସରକାର ଯୋଜନା କରୁଛନ୍ ବୋଲି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ କହିଛନ୍। ଭୁବନେଶ୍ୱରରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂ କହିଛନ୍ ଯେ ଏଥିଲାଗି ରାଜ୍ୟର 4-5 ଜିଲ୍ଲାକେ ପ୍ରୋହାହନ ଯୋଗାଇ ଦିଆଯିବା। ଆଇବା 5 ଭିତରେ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ଜିଲ୍ଲାମାନଙ୍କୁ ପର୍ଯ୍ୟଟନ ସାଙ୍ଗେ ଯୋଡ଼ିକରି ବୟନଶିଳ୍ପ ବ୍ୟବସାୟକେ ବରକସ କରାଯିବା ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଦେଶର 26 ମୁଖ୍ୟ ନିର୍ବାଚନ କମିଶନର ଭାବେ ଜ୍ଞାନେଶ କୁମାର ଆଜି ସକାଳେ ଦାୟିତ୍ୱ ନେଇଛନ୍। ଦାୟିତ୍ୱ ନେବାର ଉତ୍ତରୁ ଶ୍ରୀ କୁମାର କହିଛନ୍ ରାଷ୍ଟ୍ର ନିର୍ମାଣ ଲାଗି ପହିଲା ପଦକ୍ଷେପ ହେଉଛି ମତଦାନ। 18 ଉପରକେ ଭାରତର ସବୁ ନାଗରିକ ମତଦାତା ହେବାର ସହିତ ମତଦାନ କରିବା ଜରୁରୀ ହେ। 2029 ଜାନୁଆରୀ 26 ତକ୍ ଶ୍ରୀ କୁମାର ଦାୟିତ୍ୱଥି ରହିବେ। ଇତାର ଆଖନୁ ସେ ନିର୍ବାଚନ ଆୟୁକ୍ତ ଭାବେ କାମ କରୁଥିଲେ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ କାର୍ଯ୍ୟକାଳ ଗଲାକାଲ ଶେଷ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଇଷ୍ଠାନୁ ହରିୟାଣା ଆର୍ ଦିଲ୍ଲୀ ଗସ୍ତଥି ଯାଇଛନ୍। ଗସ୍ତ ସମୟ ହରିୟାଣାନ 38 ନମ୍ବର ସୁରଜକୁଣ୍ଡ ଅନ୍ତର୍ଜାତୀୟ କ୍ରାଫ୍ଟ ମେଲା 2025 ସେ ଯୋଗଦେବେ। ଇତାର ସହିତ ଓଡ଼ିଶାର ଐତିହ୍ୟ ଆର୍ ପରମ୍ପରାକେ ନେଇକରି ହୋଇଥିବା ଇ ମେଲାର ଖାସ୍ ଆକର୍ଷଣ ଓଡ଼ିଶା ଥିମ୍ ପାଭିଲିୟନ୍ କେ ଭିଲ୍ ଶ୍ରୀମତୀ ପରିଡ଼ା ପରିଦର୍ଶନ କରିବେ। ବେଲବୁଡ଼େ ସାଂସ୍କୃତିକ କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଯୋଗଦେବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳି ଯୁକ୍ତ ଦୁଇ କଳା ଆଉ ବାଣିଜ୍ୟ ଥିଓରି ପରୀକ୍ଷା ଆଇଷ୍ଠାନୁ ମୂଲ ହୋଇଛି। 1,276 କେନ୍ଦ୍ରନ 2,15,000 ଛାତ୍ରଛାତ୍ରୀ ଆଜ ମାତୃଭାଷା ପରୀକ୍ଷା ଦେଇଛନ୍। ଇ ବଛର କଳା ବାଣିଜ୍ୟ ବିଜ୍ଞାନ ଆଉ ଧନ୍ଦାମୂଳକ ଶିକ୍ଷାର୍ଥୀ ମୋଟ 393,618 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍। ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଜାନୁଆରୀ 2025 ସେସନ୍ ଲାଗି ନାଁ ଲେଖା ସମୟ ଆଇବା 28 ତାରିଖ ତକ୍ ବଢ଼ିଛି। ଛାତ୍ରଛାତ୍ରୀମାନେ ignoadmission.samarth.edu.in ଥି ଆବେଦନ କରିପାରିବେ ବୋଲି ବିଶ୍ୱବିଦ୍ୟାଳୟ ତରଫରୁ କୁହାଯାଇଛି। ଖରା ଆଉ ଝାଉନୁ ଶ୍ରମିକମାନଙ୍କୁ ରକ୍ଷା କରବାର ଦିଗେ ପଦକ୍ଷେପ ନେବାର୍କେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଆଜ ରାଜ୍ୟର ସବୁ ରାଜସ୍ୱ କମିଶନର ଜିଲ୍ଲାପାଳ ଆର୍ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଶ୍ରମିକମାନଙ୍କୁ ଏପ୍ରିଲ 1 ତାରିଖନୁ ଜୁନ୍ 15 ତାରିଖ ତକ୍ ଦିନର 11 ବଜେନୁ ମଧ୍ୟାହ୍ନ 3 ବଜେ ଭିତରେ କାମଥି ନାଇଁ ଲଗାବାର୍କେ ସବୁ ସରକାରୀ ବେସରକାରୀ ନିଯୁକ୍ତିଦାତା ସବୁ ବାଣିଜ୍ୟ ଆଉ ଶିଳ୍ପ ସଂସ୍ଥା ବ୍ୟବସାୟିକ ପ୍ରତିଷ୍ଠାନ ଆର୍ ଠିକାଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦରକାର ପଡ଼ିଲେ କାମ ସମୟକେ ବଦଲାଯାଇ ପାର୍ବା। ସେନ୍ତା ଜରୁରୀ କାମ ଥିଲେ ଆବଶ୍ୟକ ସୁରକ୍ଷା ପଦକ୍ଷେପ ସହିତ ଶ୍ରମିକମାନଙ୍କୁ କାମ କରାଇପାରିବେ ବୋଲି ନିର୍ଦ୍ଦେଶନାମାଥି କୁହାଯାଇଛି। ରାଜ୍ୟସ୍ତରୀୟ ଉଲ୍ଲାସ କନ୍କ୍ଲେଭ୍ଥି ବୌଦ୍ଧ ଜିଲ୍ଲାନୁ 280 ଜଣ ଭାଗ ନେବେ। ସେମାନଙ୍କର ଯିବାର ଲାଗି 7 ବସ୍ର ବ୍ୟବସ୍ଥା କରାଯାଇଛି। ଏ ବାବଦେ ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଗୋଟିଏ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାଥି ହୋଇଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ୍ ନଥିବା ଓସ୍ୱାନ ଭିଡ଼ିଓ ସମ୍ମିଳନୀ କକ୍ଷନ ସଡ଼କ ଦୁର୍ଘଟଣାର ତଦନ୍ତକେ ନେଇକରି ପୁଲିସ୍ ଅଧିକାରୀମାନଙ୍କର ତାଲିମ ଶିବିର ହୋଇଯାଇଛି। ଖଡ଼ିଆଲ ଉପଖଣ୍ଡସ୍ତରୀୟ ଏହି ବୈଠକଟି 3 ଥାନା ଅଧିକାରୀ ଆଉ ପୁଲିସ୍ କର୍ମଚାରୀମାନେ ଯୋଗ ଦେଇଥିଲେ। ଦୁର୍ଘଟଣା ବାବଦେ ଜାନବାର ବିଷୟ ଆଉ ଦୁର୍ଘଟଣାର ତଦନ୍ତ ବେଳେ ପାରିପାର୍ଶ୍ୱିକ ଅବସ୍ଥାକେ ଠିକ୍ ହିସାବରେ ଛାନ୍ଭିନ୍ କରବାର ସହିତ ଅତ୍ୟାଧୁନିକ ପ୍ରଣାଳୀର ବ୍ୟବହାର ଉପରେ ଶିବିରଟି ଜୋର୍ ଦିଆଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ୍ ସମ୍ମିଳନୀ କକ୍ଷନ ସରକାରୀ କର୍ମଚାରୀମାନଙ୍କର ଲୋକମାନଙ୍କୁ ସେବା ପ୍ରଦାନ ଦିଗେ ନିଜର କର୍ତ୍ତବ୍ୟ ପାଳନକୁ ନେଇକରି ଦିନିକିଆ କର୍ମଶାଳା ହୋଇଯାଇଛି। ଏଥି ବିଭାଗୀୟ ଅଧିକାରୀ ଆଉ କର୍ମଚାରୀମାନେ ଯୋଗ ଦେଇଥିଲେ। ଲୋକମାନଙ୍କୁ ସେବା ପ୍ରଦାନ ଦିଗେ ସରକାରଙ୍କ ମାର୍ଗଦର୍ଶିକା ହିସାବରେ କାମ କରବାର୍କେ ସହିତ ଠିକ୍ ସମୟଥି ନିଜର କାମ ପୂରା କରବାର୍କେ ଆହ୍ୱାନ ଦିଆଯାଇଛି। ମହିଳା ଆର୍ ଶିଶୁ ବିକାଶ ବିଭାଗର ଯଶୋଦା ଯୋଜନାଥି ବୌଦ୍ଧ ଜିଲ୍ଲାର 14 ଜଣ ଛେଉଣ୍ଡ ଆର୍ ଗରିବ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା କାର୍ଯ୍ୟକ୍ରମଥି ସାମିଲ କରାଯାଇଛି। ସେମାନଙ୍କୁ ଆଇଟିଆଇ ପଲିଟେକ୍ନିକ୍ ନର୍ସିଂ ପାଠପଢ଼ା ଲାଗି ବଛରକ 30,000 ଟଙ୍କା ଲେଖା ସାହାଯ୍ୟ ମଞ୍ଜୁର କରାଯାଇଛି ବୋଲି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ହୋଇଥିବା ବୈଠକଟି ସୂଚନା ଦିଆଯାଇଛି। ଭୁବନେଶ୍ୱର କଳିଙ୍ଗ ହକି ଷ୍ଟାଡିୟମ୍ଠାରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ଥି ଏଚ୍ଏନ୍ ସରିଥିବା ପୁରୁଷ ବର୍ଗର ମ୍ୟାଚ୍ଟି ଭାରତ ଜର୍ମାନୀକେ 1-0 ଗୋଲ୍ଥି ହରାଇଛି। ତା'ର ଆଘନୁ ପୁରୁଷ ବର୍ଗଥି ହୋଇଥିବା ମ୍ୟାଚ୍ଟି ସ୍ପେନ୍ 4-1 ଗୋଲ୍ଥି ଇଂଲଣ୍ଡକେ ହରାଇଛି। ଆଉ କିଛି ସମୟ ଉତ୍ତରୁ 3 ମ୍ୟାଚ୍ ମହିଳା ବର୍ଗଥି ଭାରତ ଆଉ ସ୍ପେନ୍ ଭିତରେ ଖେଳାଯିବା। ତାମିଲନାଡୁର ଚେନ୍ନାଇଠାରେ ଚାଲିଥିବା 23 ପାରା ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ଥି ଓଡ଼ିଶାକେ ଆଜି ପହଲା କରି ଗୋଟିଏ ସ୍ୱର୍ଣ୍ଣ ପଦକ ମିଳିଛି। T47 100 ମିଟର ମହିଳା ବର୍ଗ ଦୌଡ଼ଥି ଜୟନ୍ତୀ ବେହେରା ରାଜ୍ୟର ଲାଗି ଏହି ପଦକ ହାସଲ କରିଛନ୍। ଗଲାକାଲି ଜାନକୀ ଓରାମ T12 100 ମିଟର ଦୌଡ଼ଥି ରାଜ୍ୟର ଲାଗି ପହଲା କାଂସ୍ୟ ପଦକ ଜିତିଥିଲେ। ଏତାର ସହିତ ଓଡ଼ିଶାର ପଦକ ସଂଖ୍ୟା 2 ପହଞ୍ଚିଛି। ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ଠାରେ 2 ଅନ୍ତଃ ଜିଲ୍ଲା ପଶ୍ଚିମ ଓଡ଼ିଶା ବିଜୟ ବାହାଦୁର ସିଂ ଆର୍ ଭୀମସେନ ଛତର ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ 2025 ଆଜ 5 ଦିନେ କୋରାପୁଟ ଦଳ ଜିତିଛି। ଆଜିର ମ୍ୟାଚ୍ଟି କୋରାପୁଟ ଦଳ ସୁବର୍ଣ୍ଣପୁରକେ 2-0 ଗୋଲ୍ଥି ହରାଇଛି। ଆବାକାଲ ସୁନ୍ଦରଗଡ଼ ଆର୍ କୋରାପୁଟ ଜିଲ୍ଲା ଭିତରେ ମ୍ୟାଚ୍ ହେବା। ରାଜ୍ୟର ସମୁଦ୍ର ଖଣି ଆର୍ କେତେଟା ଭିତ୍ରିଆ ଜିଲ୍ଲାମାନଙ୍କେ ଆଜିଠାନୁ ଘଡ଼ଘଡ଼ି ସାଙ୍ଗେ ବର୍ଷା ହୋଇପାରେ। ଆଇବାକାଲିଠାନୁ ସମ୍ବଲପୁର ଝାରସୁଗୁଡ଼ା ଦେବଗଡ଼ ସୁନ୍ଦରଗଡ଼ ସହିତ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନଭିଲ୍ ବର୍ଷା ହୋଇପାରେ। ଆଇବା 5 ତକ୍ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ଏ ସମୟଥି ନିଜକେ ସୁରକ୍ଷିତ ରଖବାର ସହିତ ସମ୍ଭାବ୍ୟ ଦୁର୍ଘଟଣାନୁ ବଞ୍ଚବାର ଲାଗି ସହରୀ ଇଲାକାକେ ଟ୍ରାଫିକ୍ ନିୟମ ପାଳନ କରବାର ଲାଗି ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ବିପର୍ଯ୍ୟୟ ସୁପରିଚାଳନା ଲାଗି କେନ୍ଦ୍ର ସରକାର ଓଡ଼ିଶାକେ ଦେଲେ 255 କୋଟି ଟଙ୍କାର ଅତିରିକ୍ତ ସାହାଯ୍ୟ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନା 31,51,000 ଆଉ ସିଏମ୍ କିଷାନ ଯୋଜନା 45,57,000 ଚାଷୀ ଉପକୃତ। ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ଜ୍ଞାନେଶ କୁମାର ଆଉ ଶ୍ରମିକମାନଙ୍କୁ ଝାଉନୁ ରକ୍ଷା କରିବା ଲାଗି ପଦକ୍ଷେପ ନେବାର୍କେ ପ୍ରଶାସନକେ ଶ୍ରମ ଆଉ କର୍ମଚାରୀ ରାଜ୍ୟ ବୀମା ବିଭାଗର ନିର୍ଦ୍ଦେଶ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର। Thank you.